ଟମି ଜୁ ଯାଉଛି।
ଟମି ଗୋଜ୍ ଟୁ ଦ ଜୁ।
ସେ ଅତ୍ୟଧିକ ଖୁସି।
ହି ଇଜ୍ ଭେରି ହ୍ୟାପି।
ଟମି ଏକ ସିଂହକୁ ଦେଖୁଛି।
ଟମି ସିଜ୍ ଅ ଲାୟନ୍।
ସିଂହଟି ବଡ଼ ଅଟି।
ଦ ଲାୟନ୍ ଇଜ୍ ବିଗ୍।
ପରେ ସେ ଏକ ମାକୁର ଦେଖେ।
ନେକ୍ସଟ୍ ହି ସିଜ୍ ଅ ମଙ୍କି।
ଆଗନ କୁଆ କମେଡିକ।
ଦ ମଙ୍କି ଇଜ୍ ଫନି।
ତାପରେ ଟମି ଆଇସକ୍ରିମ୍ ଖାଉଛି।
ଦେନ୍ ଟମି ଇଟ୍ସ ଆଇସକ୍ରିମ୍।
ଏହା ଥଣ୍ଡା ଏବଂ ମିଠା।
ଇଟ୍ ଇଜ୍ କୋଲ୍ଡ ଆଣ୍ଡ୍ ସ୍ୱିଟ୍।
ଟମି ଜୁ ଗର୍ତ୍ତିକୁ ଭଲ କରେ।
ଟମି ଲାଇକ୍ସ ଦ ଜୁ।
ସେ ଫେରିବାକୁ ଚାହାନ୍ତି।
ହି ୱାଣ୍ଟସ୍ ଟୁ କମ୍ ବ୍ୟାକ୍।
ଏହା ଏକ ମଜେଦାର ଦିନ ଥିଲା।
ଇଟ୍ ୱାଜ୍ ଅ ଫନ୍ ଡେ।
ଏହି ଦିନ ହେଉଛି ସେଦିନ ଯେମିତି ମୁଁ ତରାରିବାକୁ ଶିଖିବି।
ଟୁଡେ ଇଜ୍ ଦ ଡେ ଆଇ ଲର୍ନ ଟୁ ସ୍ୱିମ୍।
ମୁଁ ଖୁବ ଉତ୍ସାହିତ ଏବଂ ଗୋଟିଏ ଛୋଟ ବିଭୀତ ଅନୁଭବ କରୁଛି।
ଆଇ ଫିଲ୍ ଭେରି ଏକ୍ସାଇଟେଡ୍ ଆଣ୍ଡ୍ ଅ ଲିଟଲ୍ ସ୍କେର୍ଡ୍।
ମୁଁ ବଡ଼ ନୀଳ ପୁଲକୁ ଦେଖୁଛି।
ଆଇ ସି ଦ ବିଗ୍ ବ୍ଲୁ ପୁଲ୍।
ମୋ ଶିକ୍ଷକ ବହୁତ ମିଳନସାର।
ମାଇ ଇନ୍ଷ୍ଟ୍ରକ୍ଟର୍ ଇଜ୍ ଭେରି ଫ୍ରେଣ୍ଡଲି।
ସେ ମୋତେ ହସୁଛି ଏବଂ କୁହେ, ଚିନ୍ତା କର ନାହିଁ।
ଶି ସ୍ମାଇଲ୍ସ ଆଟ୍ ମି ଆଣ୍ଡ୍ ସେଜ୍ ଡୋଣ୍ଟ ୱରି।
ମୁଁ ଗହନ ସ୍ୱାସ୍ତିକାରେ ନେଉଛି ଏବଂ ଛାଡ଼ୁରେ କରାଇବା।
ଆଇ ଟେକ୍ ଅ ଡିପ୍ ବ୍ରେଥ୍ ଆଣ୍ଡ୍ ଜମ୍ପ ଇନ୍।
ପାଣି କୁଆଲି ଅଟୁଛି, କିନ୍ତୁ ମୁଁ ଭଲ ବୁଝୁଛି।
ଦ ୱାଟର୍ ଇଜ୍ କୋଲ୍ଡ ବଟ୍ ଆଇ ଫିଲ୍ ଗୁଡ୍।
ମୁଁ ପ୍ରଥମ ବେଳେ ତେଲାଉଛି।
ଆଇ ସ୍ୱିମ୍ ଫର୍ ଦ ଫର୍ଷ୍ଟ ଟାଇମ୍।
ମୁଁ ଶକ୍ତିଶାଳୀ ଏବଂ ଖୁସିବୋଧ କରୁଛି।
ଆଇ ଫିଲ୍ ଷ୍ଟ୍ରଙ୍ଗ୍ ଆଣ୍ଡ୍ ହ୍ୟାପି।
ମୁଁ ବର୍ତ୍ତମାନ ଶୀଘ୍ର ଉତ୍ତରେ ସ୍ୱିମ୍ କରିବା ପ୍ରୟାସ କରୁଛି।
ଆଇ ଟ୍ରାଏ ଟୁ ସ୍ୱିମ୍ ଫାଷ୍ଟର୍ ନାଓ।
ଶିକ୍ଷକ ମୋର ପାଇଁ ଉହିତ କରେ।
ଦି ଇନ୍ଷ୍ଟ୍ରକ୍ଟର୍ ଚିୟର୍ସ ଫର୍ ମି।
ମୁଁ ମୋ ଉପରେ ଗର୍ବ ବୁଝୁଛି।
ଆଇ ଫିଲ୍ ପ୍ରାଉଡ୍ ଅଫ୍ ମାଇସେଲ୍ଫ।
ମୁଁ ମୋର ନିରୀକ୍ଷଣ କ୍ଲାସକୁ ଅଖି ସହ ଶେଷ କରେ।
ଆଇ ଫିନିଶ୍ ମାଇ ସ୍ୱିମିଂ କ୍ଲାସ୍ ୱିଥ୍ ଅ ସ୍ମାଇଲ୍।
ଏହା ଅନ୍ତିମ ମ୍ୟାଚ୍ର ଦିନ ଥିଲା।
ଇଟ୍ ୱାଜ୍ ଦ ଡେ ଅଫ୍ ଦ ଫାଇନାଲ୍ ମ୍ୟାଚ୍।
ଦୁଇ ଦଳ, ଇଗଲ୍ ଏବଂ ହକ୍ସ, ଟ୍ରଫି ପାଇଁ ପ୍ରତିଯୋଗିତା କରିବେ।
ଟୁ ଟିମ୍ସ, ଦି ଇଗଲ୍ସ ଆଣ୍ଡ୍ ଦ ହକ୍ସ, ୱୁଡ୍ କମ୍ପିଟ୍ ଫର୍ ଦ ଟ୍ରଫି।
ଷ୍ଟେଡିୟମ ଉଲ୍ଲସିତ ଫ୍ୟାନ୍ସ ପାଇଁ ପୂର୍ଣ୍ଣ ଥିଲା।
ଦ ଷ୍ଟେଡିୟମ୍ ୱାଜ୍ ଫୁଲ୍ ଅଫ୍ ଏକ୍ସାଇଟେଡ୍ ଫ୍ୟାନ୍ସ।
ଯେମିତି ମ୍ୟାଚ୍ ଆରମ୍ଭ ହେଲା, ସମସ୍ତେ ନର୍ଭସ ଥିଲେ।
ଆଜ୍ ଦ ମ୍ୟାଚ୍ ବିଗ୍ୟାନ୍, ଏଭ୍ରିୱାନ୍ ୱାଜ୍ ନର୍ଭସ୍।
ଇଗଲ୍ମାନେ ଶକ୍ତିରେ ଆରମ୍ଭ କଲେ ଏବଂ ପ୍ରଥମ ଗୋଲ୍ ସ୍କୋର କରିଲା।
ଦି ଇଗଲ୍ ଷ୍ଟାର୍ଟେଡ୍ ଷ୍ଟ୍ରଙ୍ଗ୍ ଆଣ୍ଡ୍ ସ୍କୋର୍ ଦ ଫର୍ଷ୍ଟ ଗୋଲ୍।
ଫ୍ୟାନ୍ସମାନେ ଖୁସି ସହ ବେହରିଲେ ଏବଂ ଝମାଇଲେ।
ଦ ଫ୍ୟାନ୍ସ ଜମ୍ପଡ୍ ଆଣ୍ଡ୍ ଚିୟର୍ଡ୍ ୱିଥ୍ ଜୟ।
କିନ୍ତୁ ଶୀଘ୍ର ପକ୍ଷୀମାନେ ପୁନର୍ଧାପନ କରିଛନ୍ତି।
ବଟ୍ ସୁନ୍ ଦ ହକ୍ସ ଷ୍ଟ୍ରକ୍ ବ୍ୟାକ୍।
ସେମାନେ ଏକ ଦୀପ୍ତିମାନ ଗୋଲ୍ କରିଥିଲେ ଖେଳକୁ ସମ କରିବା ପାଇଁ।
ଦେ ସ୍କୋର୍ଡ ଅ ବ୍ରିଲିଆଣ୍ଟ ଗୋଲ୍ ଟୁ ଲେଭଲ୍ ଦ ଗେମ୍।
ବର୍ତ୍ତମାନ ଦୁଇଟି ଦଳରେ ଜିତିବା ପାଇଁ ଏକ ସୁଯୋଗ ଥିଲା।
ନାଓ ବୋଥ୍ ଟିମ୍ସ ହ୍ୟାଡ୍ ଅ ଚାନ୍ସ ଟୁ ୱିନ୍।
ମ୍ୟାଚ୍ ବଡ଼ ତୀବ୍ର ହୋଇଯାଇଛି, ଯାହା ସମୟ ଜାଣୁଛି।
ଦ ମ୍ୟାଚ୍ ବିକେମ୍ ଭେରି ଇଣ୍ଟେନ୍ସ ଆଜ୍ ଟାଇମ୍ ପାସ୍ଡ୍।
କେବଳ ମିନିଟ୍ ମାଡ଼ିରେ ଉତ୍ସାହ ବୃଦ୍ଧି ହେଲା।
ୱିଥ୍ ଓନ୍ଲି ମିନିଟ୍ସ ଲେଫ୍ଟ ଦି ଏକ୍ସାଇଟ୍ମେଣ୍ଟ ଗ୍ରୁ।
ଶେଷ ମୁହୂର୍ତ୍ତରେ ଦୁଇଟି ଦଳର ସମଗ୍ର ଗୋଲ୍ରେ ଗୋଲ୍ ମାଡ଼ର ସାଟ ଥିଲା।
ଇନ୍ ଦ ଲାଷ୍ଟ ମୋମେଣ୍ଟ ବୋଥ୍ ଟିମ୍ସ ହ୍ୟାଡ୍ ଶଟ୍ସ ଅନ୍ ଗୋଲ୍।
ଶେଷରେ ଘଣ୍ଟା ଜୋରରେ ଆସିଗଲା, ଖେଳଟି ସମ ହେଲା।
ଫାଇନାଲି ଦ ହ୍ୱିସଲ୍ ବ୍ଲୁ ଏଣ୍ଡିଂ ଦ ଗେମ୍।
ଇଗଲ୍ସ ଶେଷରେ ଚାମ୍ପିଅନ୍ସିପ୍ ଜିତିଲା।
ଦି ଇଗଲ୍ସ ୱନ୍ ଦ ଚାମ୍ପିଅନ୍ସିପ୍ ଆଟ୍ ଲାଷ୍ଟ।
ଏକ ମୁହଁ ସୁନାର ଛାୟା ଥିବା କକ୍ଷରେ ଏକ ଚୋରଙ୍କର ଦଳ ସେମାନଙ୍କର ପ୍ରଣାଳୀ ଆଲୋଚନା କରିବାକୁ ହେବାକୁ ସମାମିତ କଲା।
ଇନ୍ ଅ ଡିମ୍ଲି ଲିଟ୍ ରୁମ୍ ଅ ଗ୍ରୁପ୍ ଅଫ୍ ଥିଭ୍ସ ଗ୍ୟାଦର୍ଡ ଟୁ ଡିସ୍କସ୍ ଦେୟାର ପ୍ଲାନ୍।
ମେ ତାଙ୍କର ଲକ୍ଷ୍ୟକୁ ସାବଧାନ କରି ବାଛିଥିଲେ, ପ୍ରତିଟି ସମ୍ଭବ ଚଳକକୁ ଗୁରୁତ୍ୱ ଦିଅନ୍ତୁ।
ଦେ ହ୍ୟାଡ୍ ଚୋଜନ୍ ଦେୟାର ଟାର୍ଗେଟ୍ କେୟାରଫୁଲି କନ୍ସିଡରିଂ ଏଭ୍ରି ପସିବଲ୍ ଭେରିଏବଲ୍।
ପ୍ରତ୍ୟେକ ସଦସ୍ୟ ଏକ ବିଶେଷ ଭୂମିକା ଥିଲେ, ସୁନିଶ୍ଚିତ କରୁଛି ଯେ ଚାଲାଣ ସ୍ମୁଥ୍ ହେବ।
Each member had a specific role, ensuring the operation would run smoothly.
Mastermind, ଏକ ଚତୁର ବ୍ୟୁରୋକ୍ରାଟ, ସେମାନଙ୍କର ଅଭିଗମକୁ ବିସ୍ତାରରେ ବ୍ୟାଖ୍ୟା କରିଥିଲେ।
The mastermind, a clever strategist, outlined their approach in detail.
ସେମାନେ ପୂର୍ବରୁ ବ୍ୟାଖ୍ୟା କରିଥିଲେ, ଯାହାଦ୍ୱାରା ସିଫଳ ଓ ବିଫଳ ଦୁଇଟିରୁ ଶିଖିବାକୁ।
They analyzed previous heists to learn from both successes and failures.
କକ୍ଷରେ ଚାପ ପାଇଁ ସ୍ଥିତି ଓଡ଼ିଆ ଥିଲା କାଳି ସେମାନେ ବିକଳ୍ପ ଆଲୋଚନା କରିଥିଲେ।
The tension in the room was palpable as they discussed contingencies.
ପ୍ରତି ଚାଳ ହିଁ କମ୍ପ୍ରେସ୍ କରାଯାଇଛି, ଯାହାରେ ଚୋରାଇ ସମୟରେ ଝୁକି ବଡ଼ମଳୟକୁ କମ୍ପାଇବାରେ
Every move was calculated to minimize risks during the heist.
ତାଙ୍କର ମନସେ ସମ୍ଭାବ୍ୟ ପୁରସ୍କାରଗୁଡ଼ିକ ଝୁମକର୍ମଗୁଡ଼ିକୁ ନ୍ୟାୟ କରୁଛି।
In their minds, the potential rewards justified the risks they were taking.
ତାରିଖ ନିକଟ ଆସୁଥିଲା, ତେଣୁ କ୍ରୁର ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଗଲା।
As the date approached, nerves began to fray among the crew.
ତାଙ୍କର ଖୁବ କମ୍ପ୍ଲିକେସନ କାରଣ ହେଲେ ବିପଦ ସ୍ଥିତି ବାହାରକୁ ହୁଏ।
Despite their meticulous planning, uncertainties loomed large.
ଶେଷରେ ଚିଉଡ଼ିର ରାତି ଆସିଲା, ଗାଛ ମେଘରେ ଆବୃତ।
Finally, the night of the heist arrived, shrouded in a thick fog.
ପ୍ରତି ଥଣ୍ଡା ଦେଖା କରା ସ୍ଥିତିରେ ଚଳିଗଲା ବେଳେ ଏକ ଅପରାଧୀ ଅନୁଭବ କଲେ ଯେ ତୀବ୍ର ଗତିରେ
Each thief felt a rush of adrenaline as they moved into position.
ସେ ସମୟରେ ଭୟ ଓ ଆନନ୍ଦ ଚିରିଙ୍କ କରିଥିଲେ, ଏକ ମାନ୍ୟମାଧ୍ୟକ୍ତି ସୃଷ୍ଟି କରୁଥିଲେ।
At that moment, fear and excitement intertwined, creating an intoxicating blend.
ଯେତେବେଳେ ଚୋରି ଘଟିଥିଲା, ପ୍ରତିଟି ପରିଣାମ ତାଙ୍କର ସଫଳତା ପାଇଁ ସମ୍ମାନ ହେଲା।
As the heist unfolded, each decision became critical for their success.
ସେମାନେ ଜାଣୁଥିଲେ ଯେ ଗୋଟିଏ ଭୁଲ ସେମାନଙ୍କ ପାଇଁ କୌଣସି କିଛି ନଷ୍ଟ କରିପାରିବ।
They knew that one mistake could ruin everything they had worked for.
ଶେଷରେ ଚୋରି କଲା କେବଳ ଚୋରି ବିଷୟ ନୁହେଁ, କିନ୍ତୁ ଯୋଜନା ବିଷୟରେ।
In the end, the art of heisting was not just about theft but about strategy.
ଗାଥା କହିବାରେ ବେଶୀ ସେତୁ ସଂସ୍କୃତିର ଏକ ଅଭିନ୍ନ ଅଂଶ ହେବାକୁ ଥିଲା ଦୀର୍ଘ ସମୟ ଧରି।
Storytelling has been an integral part of human culture for millennia.
ଗାଥାମାନେ ଆମେ ଜ୍ଞାନ, ମୂଲ୍ୟଗତକୁ ଓ ଭାବନାମାନେ ପ୍ରକାଶ କରୁଛୁ।
Through tales, we convey wisdom, values, and emotions.
ପ୍ରତିଟି ସଂସ୍କୃତି ତାହାର ବିଶେଷ ଗଳ୍ପଗୁଡ଼ିକୁ ଥାଏ ଯାହା ଚିହ୍ନ ଗଢ଼େ।
Every culture has its unique narratives that shape identities.
ଆଧୁନିକ ସମାଜରେ ଏହି କାହାଣୀଗୁଡ଼ିକ ସମ୍ପର୍କ ଓ ଅନୁତିକୁ ବୃଦ୍ଧି କରନ୍ତି।
In modern society, these stories foster connection and empathy.
ସେମାନେ ସୀମାକୁ ଅତିକ୍ରମ କରନ୍ତି, ଆମକୁ ସଂସ୍କୃତିରେ ଅଭିଜ୍ଞତା ଶେୟର କରିବାକୁ ଅନୁମତି ଦେଇଥାନ୍ତି।
They transcend boundaries, allowing us to share experiences across cultures.
ପୁରାତନ କଥାମାନେ ଠାରୁ ଆଧୁନିକ କାହାଣୀଗୁଡ଼ିକୁ ପ୍ରତ୍ୟେକ କାହାଣୀ ଶିକ୍ଷା ପ୍ରଦାନ କରେ।
From ancient fables to contemporary novels, every story carries lessons.
ଏହି ପାଠଗୁଡ଼ିକ ସାରବ୍ୟାପୀ ଘୋଷଣା କରେ, ଦେଖାଯିବା ସମୟ ଓ ସ୍ଥାନ କେଶର କୋଷେ।
These lessons resonate universally, transcending time and space.
ଏକ ଟେକ୍ନୋଲୋଜି ସାର୍ଥକ ପ୍ରବେଶରେ ଥିବା ଦୁନିଆରେ କାହାଣୀ ଅସାଧାରଣ ବଳ ରଖେ।
In a world permeated by technology, storytelling holds extraordinary power.
ଏହା ଦୃଷ୍ଟିକୋଣଗୁଡ଼ିକୁ ରୂପାୟଣ କରେ, ଆମର ଚିନ୍ତାମନ୍ତ୍ରଣକୁ ପ୍ରଭାବିତ କରେ ଏବଂ ଭିନ୍ନ ସମୁଦାୟଗୁଡ଼ିକୁ ସଂଯୋଗ କରେ।
It shapes perspectives, influences our thoughts, and connects diverse communities.
ମୌଳିକତାରେ କାହାଣୀ କହିବା କେବଳ ଏକ କଳା ରୂପ ନୁହେଁ, କିନ୍ତୁ ଏହା ଏକ ପ୍ରାଥମିକ ମାନବ ଆବଶ୍ୟକତା।
In essence, storytelling is not merely an art form, but a fundamental human need.
ଗ୍ଲୋବାଲି କୃଷ୍ଣ କଣ୍ଡର ଓ ରାଷ୍ଟ୍ରୀୟ ସ୍ୱାଭିମାନ ବଦଳିବାରେ ସହାୟ କରିଛି।
Globalization has irrevocably transformed the landscape of personal and national identities.
ସୀମାଗୁଡ଼ିକ ବିଲୀନ ହେବା ସମୟରେ ଏକ ପ୍ରତିଯୋଗିତା ଉଦୟ ହୁଏ, ଯେଉଁଥିରେ ସାଂସ୍କୃତିକ ସୂକ୍ଷ୍ମତା ହୋମୋଜେନାଇଜିଂ ଶକ୍ତି ସହିତ ଥରେ ପ୍ରତିସ୍ପର୍ଦ୍ଧା କରେ।
As borders dissolve, a paradox emerges wherein cultural nuances clash with homogenizing forces.
ବିଭିନ୍ନ କୋଣରେ ବିଶ୍ରେ ବ୍ୟକ୍ତିଗତ ବ୍ୟକ୍ତିମାନେ ପରୟ ନିର୍ମାଣର ବେଡ଼ାରେ ହୋଇପଡ଼ୁଛନ୍ତି।
In different corners of the globe, individuals navigate the treacherous waters of identity construction.
ଗ୍ଲୋବାଲ ପ୍ରଭାବର ଅନ୍ତର୍କ୍ରିୟା ଅଧିକାଂଶ ସମୟରେ ଗଭୀର ମୂଳହୀନତାର ଅଭିଜ୍ଞା ହେବାକୁ ନେଉଛି।
The interplay of global influences often leads to a profound sense of rootlessness.
ଏ ଭାବନା ବିଶେଷ କରି ଯୁବମାନେ ମଧ୍ୟରେ ବୟସ ମଧ୍ୟରେ ଗାର୍ଭିତ ମୃତଣର ଚେଷ୍ଟା କରୁଛନ୍ତି।
This sentiment is especially pronounced among the youth, who grapple with conflicting expectations.
ନଭାର ଓ ପରମ୍ପରାର ଦ୍ୱନ୍ଦ୍ୱ ଯାହା ପ୍ରଭାବିତ କରେ ମରିକତାରେ ସୁମଧୁର ଚେଷ୍ଟା କରିବାକୁ ପ୍ରଶ୍ନଗୁଡ଼ିକୁ
The duality of innovation and tradition stirs profound questions about the nature of belonging.
ଏହି ଗତିଶୀଳତାକୁ ପ୍ରତିକ୍ରିୟା କରି ସମାଜଗୁଡ଼ିକ ସାଂସ୍କୃତିକ ବୈବିଧ୍ୟ ବଢ଼ାଇବା ପାଇଁ ସଂରକ୍ଷଣ କରିବା ଆବଶ୍ୟକ ଓ ପରିବର୍ତ୍ତନକୁ ଗ୍ରହଣ କରିବାକୁ ଚେଷ୍ଟା କରିବା ଆବଶ୍ୟକତା ଅଛି।
In responding to these dynamics, societies must strive to preserve cultural diversity while embracing change.
ଗ୍ଲୋବାଲାଇଜେସନ୍ ଦୁଇଟି ସାମୂହିକ ଏବଂ ବ୍ୟକ୍ତିଗତ ପାରମ୍ପରିକତାର ଅନୁଭବରେ ଏକ ନିଜର ଅନୁପ୍ରୟୋଗକୁ ଆବଶ୍ୟକ କରେ।
Globalization demands a nuanced understanding of both the collective and individual aspects of identity.
ଏହି ଦ୍ରୁତ ବଦଳୁଥିବା ସୃଷ୍ଟିରେ ଚ୍ୟାଲେଞ୍ଜଟି କେବଳ ସାଙ୍ଗିକତାରେ ନୁହେଁ କିନ୍ତୁ ସାଂସ୍କୃତିକ ସମ୍ପଦର ରକ୍ଷଣ ବାଣ୍ଟାରେ।
In this rapidly changing world, the challenge lies not only in adaptation but also in retention of cultural heritage.
ଶେଷରେ ଏହି ବିବିଧ ପ୍ରଭାବକୁ ପୁନର୍ମିଳନ କରିବାର ଯାତ୍ରାଠାରେ ସାଜିବା ପାଇଁ ସ୍ଥାୟୀ ବିକାଶଜନକ ଧାରଣାକୁ ଗଢ଼େ।
Ultimately, the journey of reconciling these diverse influences shapes the ever-evolving notion of identity.